ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ. 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର. ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ. ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% GST ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ. ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିଅନସିପ୍ 2028 ଆୟୋଜନ କରିବ ଭାରତ. ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି. ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି. ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି. ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ. ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ. ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3 ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ ରହିଛି. ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ. ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ. ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ. ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ. ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି. ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି. ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି.
प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई.
सार्थक पीडीएस योजना संपर्क में सूचना दे श्री वैष्णव कहते
ये सुधार है पीडीएस के सिस्टम में पूरे डिलीवरी सिस्टम में लॉजिस्टिक्स में ट्रांसपोर्टेशन में मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं. दूर दराज के क्षेत्र हो, महिलाएं हो, वंचित हो, सबको कवर किया जाता है.
ସାର୍ଥକ ପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ଆଜି କେନ୍ଦ୍ର କ୍ୟାବିନେଟ୍ 25,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି. ସାର୍ଥକ ପିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସଫଳତାର ସହ ପହଞ୍ଚପାରିବ. ଗମନାଗମନ ଖର୍ଚ୍ଚ ଲାଗି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକର ଲାଭାଂଶ ମଧ୍ୟ ବୃଦ୍ଧି କରିବା ବ୍ୟବସ୍ଥା ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସାମଗ୍ରିକ ବିକାଶ ଲାଗି ଉତ୍ତର ପୂର୍ବାଞ୍ଚଳର ଉନ୍ନତି ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ, ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର୍ ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡ଼ିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର, ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳତା, ଭିତ୍ତିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ ତେବେ ଏ ସମ୍ପର୍କରେ 3 ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲ୍ରେ ଆଗାମୀ 31 ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥଲେଟିକ୍ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡିଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। କ୍ରିକେଟ୍ ଆଇପିଏଲ୍ କ୍ରିକେଟର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିୟୁ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, 25,530 କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।